ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିବେ। ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଦକ୍ଷିଣ ଗାଜାର ରାଫା ସହରରେ ଇସ୍ରାଏଲ୍ର ଆକ୍ରମଣରେ 18 ଶିଶୁଙ୍କ ସମେତ 22 ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଆଇପିଏଲ୍ରେ ଗତକାଲି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 1 ରନ୍ରେ କୋଲକାତା ନାଇଟ୍ ରାଇଡର୍ସ ପରାସ୍ତ କରିଛି। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିବେ। ଚଳିତ ମାସ 26 ତାରିଖରେ ହେବାକୁ ଥିବା ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଲିଗଡ଼ ସଂସଦୀୟ କ୍ଷେତ୍ରରେ ମତଦାନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ଆସନରେ ବର୍ତ୍ତମାନର ସାଂସଦ ତଥା ବିଜେପି ପ୍ରାର୍ଥୀ ସତୀଶ ଗୌତମ, ସମାଜବାଦୀ ପାର୍ଟିର ଚୌଧୁରୀ ବିଜେନ୍ଦ୍ର ସିଂ ଏବଂ ବହୁଜନ ସମାଜ ପାର୍ଟିର ହିତେନ୍ଦ୍ର କୁମାରଙ୍କ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବ। ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ନେତାମାନେ ସବୁ ପ୍ରକାର ପ୍ରୟାସ କରୁଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ଆଉ 2 ଦିନ ବାକି ଥିବାବେଳେ ରାଜନୈତିକ ଦଳର ନେତାମାନେ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଗୋଟିଏ ପରେ ଗୋଟିଏ ରାଲି ଓ ରୋଡ୍ ଶୋ କରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଛନ୍ତି। ଚଳିତ ମାସ 26 ତାରିଖରେ କେରଳର 20, କର୍ଣ୍ଣାଟକର 14, ରାଜସ୍ଥାନର 13, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର 8 ଲେଖାଏଁ, ମଧ୍ୟପ୍ରଦେଶରେ 7, ଆସାମ ଓ ବିହାରର 5 ଲେଖାଏଁ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର 3 ଲେଖାଏଁ ଏବଂ ତ୍ରିପୁରା ଓ ଜାମ୍ମୁ କାଶ୍ମୀରର 1 ଲେଖାଏଁ ଆସନରେ ମତଦାନ ହେବ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଜାଲୋର ଏବଂ ବାଂସୁଆରାରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରିଛନ୍ତି। ଦେଶରେ ଏକ ସ୍ଥିର ସରକାରର ଆବଶ୍ୟକତା ରହିଛି। କଂଗ୍ରେସ ଏକ ସୁଯୋଗବାଦୀ ମେଣ୍ଟ ଗଠନ କରିଛି ବୋଲି ଶ୍ରୀ ମୋଦି ଅଭିଯୋଗ କରିବା ସହ ଦେଶକୁ ଏଭଳି ମେଣ୍ଟକୁ ଶାସନ ଦାୟିତ୍ୱ ହସ୍ତାନ୍ତର କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି। ମୁର୍ଶିଦାବାଦର ସିଲିଗୁଡ଼ି, ନରସିଂହପୁର ଏବଂ ମାଲଦାର ନାଲଗୋଲାଠାରେ ଜନସଭା କରି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରରେ ପଶ୍ଚିମବଙ୍ଗର ମହିଳାମାନେ ସୁରକ୍ଷିତ ନାହାନ୍ତି। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସଂଖ୍ୟାଲଘୁ ଓ ଏସ୍ସି ଏସ୍ଟି ଲୋକଙ୍କ ସମେତ ସାଧାରଣ ଲୋକଙ୍କୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି। କଟିହାରରେ ଏକ ସାଧାରଣ ସଭାରେ ଭାଜପା ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଭିଯୋଗ କରିଛନ୍ତି, କଂଗ୍ରେସ ଓ ଆର୍ଜେଡି ନେତୃତ୍ୱାଧୀନ ମହାମେଣ୍ଟ ବିହାରକୁ ପୁଣି ଥରେ ଜଙ୍ଗଲ ରାଜକୁ ଠେଲିବାକୁ ଚାହୁଁଛନ୍ତି। କେବଳ ଏନ୍ଡିଏ ହିଁ ରାଜ୍ୟର ଉନ୍ନତି ପାଇଁ କାମ କରିପାରିବ ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶରେ ବିଏସ୍ପି ମୁଖ୍ୟ ମାୟାବତୀ ବିଜେପିର କାର୍ଯ୍ୟ ଏବଂ କଥାରେ ବହୁତ ଫରକ ରହିଥିବା କହିଛନ୍ତି। ଅମରୋହା ଓ ଗାଜିଆବାଦରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରି ସେ କହିଛନ୍ତି, ବିଜେପିର ଗ୍ୟାରେଣ୍ଟି ଚଳିତ ନିର୍ବାଚନରେ କାମରେ ଆସିବ ନାହିଁ। ବରିଷ୍ଠ ବିଜେପି ନେତା ଅନୁରାଗ ସିଂ ଠାକୁର ଅଭିଯୋଗ କରିଛନ୍ତି, କଂଗ୍ରେସ ପାର୍ଟି ସମ୍ଭିଧାନ ପରିବର୍ତ୍ତନ ପ୍ରସଙ୍ଗରେ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଜଳନ୍ଧରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କ୍ଷମତାରେ ଥିବାବେଳେ କଂଗ୍ରେସ ଦଳ ନିଜେ 62 ଥର ସମ୍ଭିଧାନ ସଂଶୋଧନ କରିଛି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ର ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ବିଜେପି ଗତ 10 ବର୍ଷ ମଧ୍ୟରେ ଏକ ସ୍ଥିର ସରକାର ଦେଇଛି ଯାହା 3 ତଲାକ ପ୍ରଥା ଏବଂ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନରେ ସାହାଯ୍ୟ କରିଛି। ବିଜେପି ମହାମେଣ୍ଟର ପ୍ରାର୍ଥୀ ପ୍ରତାପ ରାଓ ଯାଦବଙ୍କ ପାଇଁ ପ୍ରଚାର କରିବା ପାଇଁ ଶ୍ରୀ ନଡ୍ଡା ବୁଲଧାନା ଜିଲ୍ଲାର ସଂଗ୍ରାମପୁର ତାଲୁକାରେ ଏକ ସାଧାରଣ ସଭା କରିଥିଲେ। ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଶ୍ରୀମତୀ ମୁର୍ମୁ ଆଜି ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଏବଂ ଭାରତନାଟ୍ୟ ନୃତ୍ୟଶିଳ୍ପୀ ଡକ୍ଟର ପଦ୍ମ ସୁବ୍ରମଣ୍ୟମ୍ଙ୍କୁ ପଦ୍ମବିଭୂଷଣ ପ୍ରଦାନ କରିବେ। ବିନ୍ଦେଶ୍ୱର ପାଠକଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯିବ। ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବଂ ଗାୟିକା ଉଷା ଉଥୁପ୍ଙ୍କୁ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯିବ। ପଦ୍ମଭୂଷଣ ପୁରସ୍କାର ପାଇଥିବା ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଡାକ୍ତର ସୀତାରାମ ଜିନ୍ଦଲ, ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ତେଜସ୍ ମଧୁସୂଦନ ପଟେଲ ଏବଂ ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ ରାମ ନାଏକ ଅଛନ୍ତି। ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ଭଳି 3 ବର୍ଗରେ ପ୍ରଦାନ କରାଯାଇଥାଏ। କଳା, ସାମାଜିକ କାର୍ଯ୍ୟ, ଲୋକ ବ୍ୟାପାର, ବିଜ୍ଞାନ ଓ ଇଞ୍ଜିନିୟରିଂ, ବାଣିଜ୍ୟ, ଉଦ୍ୟୋଗ, ଔଷଧ, ସାହିତ୍ୟ ଓ ଶିକ୍ଷା, କ୍ରୀଡ଼ା ଓ ପ୍ରଶାସନିକ ସେବା ସମେତ ବିଭିନ୍ନ ବିଭାଗ ଓ କାର୍ଯ୍ୟକ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଅସାଧାରଣ ଏବଂ ଉଲ୍ଲେଖନୀୟ ସେବା ପାଇଁ ପଦ୍ମବିଭୂଷଣ, ଉଚ୍ଚସ୍ତରୀୟ ଉଲ୍ଲେଖନୀୟ ସେବା ପାଇଁ ପଦ୍ମଭୂଷଣ ଏବଂ ଯେକୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥାଏ। ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାରର ଘୋଷଣା କରାଯାଇଥାଏ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗୁଜରାଟରେ ଲୋକସଭା ନିର୍ବାଚନ ପାଇଁ 228 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବୈଧ ରଖାଯାଇଥିବାବେଳେ ବିଧାନସଭା ଉପନିର୍ବାଚନ ପାଇଁ 27 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ମଞ୍ଜୁର ହୋଇଛି। ଗତକାଲି ନାମାଙ୍କନ ପତ୍ର ଯାଞ୍ଚ ହୋଇଥିଲା। ସୁରତରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ନିଲେଶ କୁମ୍ଭାନୀଙ୍କ ନାମାଙ୍କନ ପ୍ରସ୍ତାବକଙ୍କ ଦସ୍ତଖତ ତ୍ରଟି ଯୋଗୁଁ ତାଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଛି। କଂଗ୍ରେସର ବଦଳ ପ୍ରାର୍ଥୀ ସୁରେଶ ପଦସାଲାଙ୍କ ନାମାଙ୍କନ ପତ୍ର ମଧ୍ୟ ଅବୈଧ ହୋଇଛି। ତେଣୁ ସୁରଟ ଆସନରେ କୌଣସି କଂଗ୍ରେସ ପ୍ରାର୍ଥୀ ଏଥର ନିର୍ବାଚନ ଲଢ଼ିପାରିବେ ନାହିଁ। ଗୁଜରାଟରେ ଲୋକସଭା ନିର୍ବାଚନ ପାଇଁ ମୋଟ 433 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ବିଧାନସଭା ଉପନିର୍ବାଚନ ପାଇଁ 37 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବାରୁ ସଂସଦୀୟ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ସଂଖ୍ୟା ଆଜି ସ୍ୱଷ୍ଟ ହେବ। ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ ଜେନେରାଲ୍ ଅନିଲ ଚୌହାନ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସୁଦୃଢ଼ ହୋଇଥିବା ପ୍ରତିରକ୍ଷା ସମ୍ପର୍କକୁ ଆହୁରି ବିକଶିତ କରିବା ଉଦ୍ଦେଶ୍ୟରେ ଏହି ଗସ୍ତ କରାଯାଇଛି। ଏହି ଗସ୍ତ ସମୟରେ ଜେନେରାଲ୍ ଅନିଲ ଚୌହାନ ଫ୍ରାନ୍ସର ବରିଷ୍ଠ ବେସାମରିକ ଓ ସାମରିକ ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ ଫ୍ରାନ୍ସ ସ୍ୱେସ୍ କମାଣ୍ଡ ଏବଂ ଲ୍ୟାଣ୍ଡ ଫୋର୍ସ କମାଣ୍ଡ ପରିଦର୍ଶନ କରିବେ ଏବଂ ଇକ୍ୱାଲ୍ ମିଲିଟେୟାର୍ରେ ସେନା ଏବଂ ଯୁଗ୍ମ ଷ୍ଟାଫ୍ କୋର୍ସର ଛାତ୍ର ଅଧିକାରୀମାନଙ୍କୁ ସମ୍ବୋଧିତ କରିବେ। ସେ ଫ୍ରାନ୍ସର ସଫ୍ରାନ୍ ଗ୍ରୁପ୍, ନାଭାଲ୍ ଗ୍ରୁପ୍ ଏବଂ ଡାଷ୍ଟଲ୍ ଏଭିଏସନ୍ ସମେତ କେତେକ ପ୍ରତିଷ୍ଠିତ ପ୍ରତିରକ୍ଷା ଉଦ୍ୟୋଗ ପରିଦର୍ଶନ କରିବା ସହ ସେମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଦକ୍ଷିଣ ଗାଜାର ରାଫା ସହରରେ ଇସ୍ରାଏଲ୍ର ଆକ୍ରମଣରେ 18 ଜଣ ଶିଶୁଙ୍କ ସମେତ 22 ଜଣଙ୍କ ମୃତ୍ୟୁ ଘଟିଛି। ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ରାଫାରେ ଇସ୍ରାଏଲ୍ ପଟୁ ଆକ୍ରମଣରେ ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀ ଏବଂ ସେମାନଙ୍କର ଛୋଟ ପିଲାଙ୍କ ମୃତ୍ୟୁ ଘଟିଛି। ଦ୍ୱିତୀୟ ଆକ୍ରମଣରେ ଗୋଟିଏ ପରିବାରର 70 ଜଣ ଶିଶୁ ଓ 2 ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଆମେରିକାର ପ୍ରତିନିଧି ସଭା ଶନିବାର ଦିନ ଇସ୍ରାଏଲ୍କୁ $26.3 ବିଲିୟନ୍ ସହାୟତା ପ୍ରଦାନ କରିବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଛି। ଆମେରିକା ଦେଇଥିବା ସହାୟତା ରାଶିରୁ ଗାଜା ଷ୍ଟ୍ରିପ୍ ପାଇଁ $9 ବିଲିୟନ୍ ରହିଛି। ଗାଜାର 2.3 ନିୟୁତ ବାସିନ୍ଦାଙ୍କ ମଧ୍ୟରୁ ଅଧାରୁ ଅଧିକ ଆଶ୍ରୟ ନେଇଥିବା ରାଫାରେ ଇସ୍ରାଏଲ୍ ପକ୍ଷରୁ ପ୍ରାୟ ପ୍ରତିଦିନ ଏୟାର ଷ୍ଟ୍ରାଇକ୍ ହେଉଛି। ଅନ୍ତର୍ଜାତୀୟ ସ୍ତରରେ ସଂଯମ ପାଇଁ ଆହ୍ୱାନ ସତ୍ତ୍ୱେ ଇଜିପ୍ଟ ସୀମାରେ ଥିବା ଏହି ସହରରେ ନିଜର ସ୍ଥଳ ଆକ୍ରମଣ ବିସ୍ତାର କରିବାକୁ ଇସ୍ରାଏଲ୍ କହିଛି। ମାଳଦ୍ୱୀପରେ ରାଷ୍ଟ୍ରପତି ମହମ୍ମଦ ମୈଜୁଙ୍କୁ ବିପୁଳ ସଂଖ୍ୟାଗରିଷ୍ଠତା ମିଳିବାକୁ ଯାଉଛି। ତାଙ୍କ ଦଳ ପିଏନ୍ସି ସଂସଦୀୟ ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଫଳାଫଳରୁ ଜଣାପଡ଼ିଛି। ମାଳଦ୍ୱୀପ ନିର୍ବାଚନ ଆୟୋଗର ଫଳାଫଳ ଅନୁଯାୟୀ ମୈଜୁଙ୍କ ପିପୁଲ୍ସ ନ୍ୟାସନାଲ୍ କଂଗ୍ରେସ ପିଏନ୍ସି 93 ସଦସ୍ୟ ବିଶିଷ୍ଟ ମଜଲିସ୍ ବା ସଂସଦରେ ଘୋଷିତ ପ୍ରଥମ 86 ଆସନ ମଧ୍ୟରୁ 66ରେ ବିଜୟୀ ହୋଇଛି। ତେବେ ପୂର୍ବରୁ ବହୁମତ ହାସଲ କରିଥିବା ମୁଖ୍ୟ ବିରୋଧୀ ଦଳ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି ମଧ୍ୟ 1 ଡଜନ ଆସନରେ ପରାଜୟ ଆଡ଼କୁ ଗତି କରୁଛି। ମାଳଦ୍ୱୀପରେ ଗତକାଲି ଲୋକସଭା ନିର୍ବାଚନ ପାଇଁ 81% ମତଦାନ ହୋଇଥିଲା। 2019 ନିର୍ବାଚନରେ 76% ମତଦାନ ହୋଇଥିବାବେଳେ ଚଳିତଥର ମତଦାନ ବୃଦ୍ଧି ପାଇଛି। ପିପୁଲ୍ସ ମଜଲିସ୍ ନିର୍ବାଚନରେ 93ଟି ନିର୍ବାଚନ ମଣ୍ଡଳୀର 368 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରତିନିଧି ଚୟନ ହେବ। ଆଇପିଏଲ୍ରେ ଗତକାଲି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଏକ ରୋମାଞ୍ଚକର ମ୍ୟାଚ୍ରେ 1 ରନ୍ରେ କୋଲକାତା ନାଇଟ୍ ରାଇଡର୍ସ ପରାସ୍ତ କରିଛି। ଟସ୍ ଜିତି ଆର୍ସିବି ଫିଲ୍ଡିଂ କରିଥିଲା। କୋଲକାତା ଦଳ ବାଙ୍ଗାଲୋର ସମ୍ମୁଖରେ 223 ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ୱିଲ୍ ଜ୍ୟାକ୍ସ ଓ ରଜତ ପଟିଦାରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଆର୍ସିବି 221 ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଅନ୍ୟପକ୍ଷରେ ଗତକାଲି ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ପଞ୍ଜାବ କିଙ୍ଗ୍ସକୁ 3 ୱିକେଟ୍ରେ ପରାସ୍ତ କରିଛି। ଆଜି ଜୟପୁରରେ ରାତି 7:30ରେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିବେ। ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଦକ୍ଷିଣ ଗାଜାର ରାଫା ସହରରେ ଇସ୍ରାଏଲ୍ର ଆକ୍ରମଣରେ 18 ଜଣ ଶିଶୁଙ୍କ ସମେତ 22 ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଆଇପିଏଲ୍ରେ ଗତକାଲି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 1 ରନ୍ରେ କୋଲକାତା ନାଇଟ୍ ରାଇଡର୍ସ ପରାସ୍ତ କରିଛି। ସମ୍ବାଦ ଶେଷ ହେଲା।